ତେଣୁ ଅର୍ଜୁନଙ୍କର ଜାତି ଭାଇ ବନ୍ଧୁ କୁଟୁମ୍ବଙ୍କ ପ୍ରତି ଥିବା ଗଭୀର ସ୍ନେହ ସେଠାରେ ଆଂଶିକ ଭାବରେ ପ୍ରକାଶ କରିବ। ତେଣୁ ସେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତି ହେଉନଥିଲେ। ପ୍ରତ୍ୟେକ ନିଜ ନିଜର ଭାଇ ବନ୍ଧୁ କୁଟୁମ୍ବଙ୍କୁ ଆପଣାର ଐଶ୍ୱର୍ଯ୍ୟ ଦେଖାଇବାକୁ ଚାହାନ୍ତି, କିନ୍ତୁ ଅର୍ଜୁନ ଏଠାରେ ଆଶଙ୍କା କରୁଛନ୍ତି ଯେ ତାଙ୍କର ଭାଇ ବନ୍ଧୁ କୁଟୁମ୍ବ ଯୁଦ୍ଧ କ୍ଷେତ୍ରରେ ପ୍ରାଣତ୍ୟାଗ କରିବେ, ତାହେଲେ ବିଜୟ ହାସଲ ପରେ ସେ କେଉଁମାନଙ୍କୁ ତାଙ୍କର ଐଶ୍ୱର୍ଯ୍ୟ ପ୍ରଦର୍ଶନ କରିବେ। ଏପରି ଅବସ୍ଥାରେ ସେ ଐଶ୍ୱର୍ଯ୍ୟ ଉପଭୋଗ କରିବାକୁ ଅକ୍ଷମ ହୋଇଉଠିବେ। ଏହା ହେଉଛି ଭୌତିକ ଜୀବନର ଏକ ବିଚିତ୍ର ହିସାବ କିତାବ। ଅବଶ୍ୟ ଯୁଦ୍ଧ ଜୀବନ ସ୍ୱତନ୍ତ୍ର ଅଟେ, ଭିନ୍ନ ପ୍ରକାର ଅଟେ। ଯେତେବେଳେ ଜଣେ ଭକ୍ତ ଭଗବାନଙ୍କ ଇଚ୍ଛାକୁ ପୂର୍ଣ୍ଣ କରିବାକୁ ଚାହେଁ, ସେତେବେଳେ ଯଦି ଭଗବାନ ଚାହାନ୍ତି ତାହେଲେ ଭଗବାନଙ୍କ ସେବା ଉଦ୍ଦେଶ୍ୟରେ ସମସ୍ତ ପ୍ରକାର ଐଶ୍ୱର୍ଯ୍ୟ ଗ୍ରହଣ କରିପାରେ, କିନ୍ତୁ ଯଦି ଭଗବାନ ନ ଚାହାନ୍ତି ତାହେଲେ ସେ ଗୋଟିଏ ପ୍ରଶିକ୍ଷା ଗ୍ରହଣ କରିବ ନାହିଁ। ଅର୍ଜୁନ ତାଙ୍କର ଭାଇ ବନ୍ଧୁ କୁଟୁମ୍ବକୁ ମାରିବାକୁ ଇଚ୍ଛା କରୁନଥିଲେ। ଯଦି ସେମାନଙ୍କୁ ମାରିବାକୁ ଦରକାର ପଡ଼ୁଥିଲା ତାହେଲେ ସେ ଭାବୁଥିଲେ ଯେ କୃଷ୍ଣ ସେମାନଙ୍କୁ ବିନାଶ କରନ୍ତି। ଏ କ୍ଷେତ୍ରରେ ସେ ଜାଣିନଥିଲେ ଯେ ସେମାନେ ଯୁଦ୍ଧ କ୍ଷେତ୍ରକୁ ଆସିବା ପୂର୍ବରୁ କୃଷ୍ଣ ସେମାନଙ୍କୁ ମାରି ସାରିଛନ୍ତି ଏବଂ ସେ ବର୍ତ୍ତମାନ କୃଷ୍ଣଙ୍କ ହାତରେ ଏକ ଯନ୍ତ୍ର ହୋଇ କାମ କରିବେ। ପରବର୍ତ୍ତୀ ଅଧ୍ୟାୟରେ ଏକଥା ପ୍ରକାଶ ପାଇଛି। ଭଗବାନଙ୍କର ଏକ ସ୍ୱାଭାବିକ ଭକ୍ତ ଭକ୍ତ ହିସାବରେ ଅର୍ଜୁନ ଇଚ୍ଛା କରୁନଥିଲେ ତାଙ୍କର ଦୁର୍ଦ୍ଦଶ ଭାଇମାନଙ୍କୁ ମାରିବାକୁ, କିନ୍ତୁ ଭଗବାନ ଚାହୁଁଥିଲେ ଯେ ସେମାନେ ସମସ୍ତେ ମରିବେ। ଭଗବାନଙ୍କର ଭକ୍ତ ଭଗବାନଙ୍କ ନିୟମ ଲଙ୍ଘନ କରି ପାପଚାରୀ ବଦମାସ ମଧ୍ୟ ବିଦ୍ୱେଷ ଭାବ ପୋଷଣ କରେ ନାହିଁ, କିନ୍ତୁ ଭଗବାନ ଭକ୍ତର ଅବମାନନା ସହ୍ୟ କରିପାରନ୍ତି ନାହିଁ। ଯଦି କୌଣସି ବଦମାସ ଭକ୍ତ ପ୍ରତି ଅବମାନନା କରେ ତାହା ଭଗବାନଙ୍କର ଅସହ୍ୟ ହୋଇ ଉଠେ। ଭଗବାନ ତାଙ୍କ ପ୍ରତି ଅବମାନନା କରୁଥିବା ବଦମାସକୁ କ୍ଷମା ଦେଇପାରନ୍ତି, କିନ୍ତୁ ଯିଏ ତାଙ୍କର ଭକ୍ତମାନଙ୍କୁ ଅବମାନନା କରନ୍ତି ସେ ତାକୁ କ୍ଷମା କରନ୍ତି ନାହିଁ। ତେଣୁ ଭଗବାନ ଇଚ୍ଛା କରୁଛନ୍ତି ଏ ବଦମାସମାନଙ୍କୁ ବିନାଶ କରିବାକୁ। ଯଦିଓ ଅର୍ଜୁନ ସେମାନଙ୍କୁ କ୍ଷମା ଦେବାକୁ ଇଚ୍ଛା କରୁଛନ୍ତି, ତଥାପି ଭଗବାନ ସେ ବଦମାସମାନଙ୍କୁ ବିନାଶ କରିବାକୁ ଦୃଢ଼ ନିଶ୍ଚିତ ହୋଇଯାଇଛି। ଆଜିର ଏହି ଗୀତା କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଭକ୍ତବୃନ୍ଦ ଏବଂ ମାତୃବୃନ୍ଦଙ୍କୁ ଆମର ଉପରାଷ୍ଟ୍ର କୃଷ୍ଣ ସଂଘ ଅଭିବୃଦ୍ଧି ଶକ୍ତି କେନ୍ଦ୍ରରୁ ରାଜ୍ୟରେ ସ୍ୱାଗତ ଜଣାଉଛନ୍ତି। ତେଣୁ ଏହି ହେଉଛି ଭଗବତଗୀତାର ପ୍ରଥମ ଅଧ୍ୟାୟ, ଯେଉଁ 18 ଅଧ୍ୟାୟ ରହିଛି ଭଗବତଗୀତାରେ ଓ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ 7 ଶ୍ଳୋକରେ ଭଗବାନ ସମସ୍ତେ କିଛି ଧ୍ୟାନ ପ୍ରଦାନ କରିଛନ୍ତି। କିନ୍ତୁ ପ୍ରଥମ ଦିନରେ ଯେଉଁ ଜ୍ଞାନ ଆମେ ପାଉଛେ ଏ ହେଉଛି ଅର୍ଜୁନଙ୍କୁ ଜ୍ଞାନ ପ୍ରାପ୍ତ ହେଉଛି। ଏଭଳି ଭଗବାନ ଗୋଟିଏ ଶ୍ଳୋକରେ କେବଳ ଅଧା ଶ୍ଳୋକରେ କହିଛନ୍ତି ଯେ ଅସେତାନ ପାଠ ହେଇଥାନ୍ତ ତୁ ସମୟତାନ ପୁରୁଣେତି, ଏ ପାଠ ଦେଖ ଏଇ ସମସ୍ତ ଗୁରୁମାନେ ଉପସ୍ଥିତ ଅଛନ୍ତି। ଆଉ ବାକି ସବୁ ଅର୍ଜୁନ ଧୃତରାଷ୍ଟ୍ର ସଞ୍ଜୟ ଏବଂ ଦୁର୍ଯ୍ୟୋଧନଙ୍କର କଥା, ଏବଂ ଅଧିକାଂଶ ହେଉଛି ଅର୍ଜୁନଙ୍କ କଥା। ଅର୍ଜୁନ ଜ୍ଞାନ ଉପଦେଶ ଦେଉଛନ୍ତି, କିନ୍ତୁ ଏ ଜ୍ଞାନ ଉପଦେଶ ଅର୍ଜୁନ ଦେଉଛନ୍ତି ଇଏ ହେଉଛି ପ୍ରକୃତ ଜ୍ଞାନ। ଏହା ଭଗବାନ କହିବେ ଯେ ଅସୋଚ୍ୟାନ ପ୍ରଜ୍ଞା ଭାବାଶେ ଲଦାସନ ଲଦାଶ ନାମ ସୋଚନ ପଣ୍ଡିତା, ତୁମେ ବହୁତ ପଣ୍ଡିତପୂର୍ଣ୍ଣ କଥା କହୁଛ, କିନ୍ତୁ ଯେଉଁଥିରେ ପଣ୍ଡିତମାନେ ଯେଉଁ ବିଷୟରେ ଚିନ୍ତା କରନ୍ତି ନାହିଁ ତେଣୁ ସେଇ ବିଷୟରେ ଚିନ୍ତା କରୁଛ। ଅସୋଚ୍ୟାନ ସୋଚସ୍ତ ପ୍ରଜ୍ଞା ବା ତୁମେ ବହୁତ ପ୍ରଜ୍ଞାବା ବହୁତ ଜ୍ଞାନୀ ଲୋକମାନେ କଥା କହୁଛ, କିନ୍ତୁ ଯେଉଁ ବିଷୟରେ ସୂଚନା କରିବା କଥା ନୁହଁ ସେଟା ସୂଚନା କରୁଛ। ଗଦାସନ ଗଦାସଂସ ମାନେ ଏଇ ଯେଉଁ ଶରୀର ସମ୍ବନ୍ଧୀୟ ତୁମେ ଯେଉଁ ଏତେ ଚିନ୍ତା ସବୁ କରିଛ ପ୍ରଥମ ଅଧ୍ୟାୟରେ ଯାହା ସବୁ ଅର୍ଜନା କରିଛନ୍ତି ସବୁ, ଅବଶ୍ୟ ଗୀତା ମାନେ ସିଏ ମୋତେ ଶାସ୍ତ୍ରକୁ ଉଦାହରଣ ଦେଇକି ରହିଛନ୍ତି କଥା କହିଛନ୍ତି। ଲୁପ୍ତ ପିଣ୍ଡ କ୍ରିୟା ଶାସ୍ତ୍ରରେ ପିଣ୍ଡ କଥା ବର୍ଣ୍ଣନା କରାଯାଇଛି, ଶାସ୍ତ୍ରରେ ମଧ୍ୟ ସେ ଉଦାହରଣ ଦେଇଛନ୍ତି, କିନ୍ତୁ ଅର୍ଜୁନଙ୍କର ଯେଉଁ କଥା ସବୁ ରହିଛି ଏସବୁ ଶରୀର ସମ୍ବନ୍ଧୀୟ କଥା। ଭଗବତଗୀତାର ଯେଉଁ ଜ୍ଞାନ ଇଏ ହେଉଛି ଶରୀରର ଉଦ୍ଭବ ଜ୍ଞାନ। ଭଗବତଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ ଯେ ଇନ୍ଦ୍ରିୟାଣି ପରାଣି ଆହୁ, ଶରୀର ଯେଉଁ ଆମର ଅଛି ଏ ଶରୀରରେ ଇନ୍ଦ୍ରିୟମାନେ ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ। ଆମର ଯେଉଁ ଶରୀରରେ ପ୍ରାୟ ଦେଖିବା ହେଉଛି 10 ଇନ୍ଦ୍ରିୟ ରହିଛି, 5 କର୍ମେନ୍ଦ୍ରିୟ 5 ଜ୍ଞାନେନ୍ଦ୍ରିୟ। ତେଣୁ ଏ ଶରୀରରେ ଇନ୍ଦ୍ରିୟମାନେ ହେଉଛନ୍ତି ଇନ୍ଦ୍ରିୟାଣି ପରାଣି ଆହୁ, ଇନ୍ଦ୍ରିୟମାନେ ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ, ପରାଣି ମାନେ ଶ୍ରେଷ୍ଠ ପରାଣ। ପୁଣି ଇନ୍ଦ୍ରିୟମାନଙ୍କୁ ଆଉ କିଏ ରୁଦ୍ଧ ନା ଇନ୍ଦ୍ରିୟାଣି ପରାଣ ଆଉ ଇନ୍ଦ୍ରିୟ ପରାଣ ମନ, ମନ ହେଉଛି ଇନ୍ଦ୍ରିୟଠାରୁ ଆଉ ଶ୍ରେଷ୍ଠ, କାରଣ ମନ ସବୁ ଇନ୍ଦ୍ରିୟକୁ କଷ୍ଟ କରୁଛି। ଇନ୍ଦ୍ରିୟାଣି ପରାଣ ଆଉ ମନ
Indriyanya pada mana? Mana waktu sektor? Apa hari nanti? Tapi mereka orang mata cuitnya, nah mana sesuatu para budhi? Mana mereka awal yang mana cara? Awal sesuatu, awal sakti sekali si budhi. Tapi budhi yang si sesuatu sampai si, nana budhi dan awal jawab budhi para atas tu sah. Budhi dan awal sesuatu, aneh tu sih, para atas tu sah. Budhi sesuatu dia, nana ini mahuka. Sabda Madhya Rahman Kalvi. The Bhumi, Aku, Nalo, Vayu, Kham, Mano, Uddhiri, Vajra, Hamta, Uttyakmi, Dhinna, Kartupi, Rajpada. Amar in the Sarir Raichi, in Bhutva Jagat Jaha, Amar Sarir Se. Bhutva Jagat Samudhi, Akhati Kaptare Sushti. This is our Bhutva Jagat Kanchari Kaptare Sushti. Bhumi, Jara, Agni, Vayu, Akash. पांचो महाभूतों की पहले हमें जहाँ देखिएगा वो जगह देखिए पांचों की तत्व रही है आम तो देखिए पहले हमें भूमि जोड़ा आग्नि भी देखिए पहले बाइक तो हम देखिए पहले बाइक स्पोर्ट्स में अपने जानू हो करेगा एवं आकाश उसके लिए जानू हो करेगा शब्द माध्यम है शब्द के हमें सब तथा कोई शब्द उसमें कारण माध्यम नहीं है, शब्द माध्यम है, शब्द उच्चारण है कि आकाश है, फिर पांच तक तत्व रहे हैं, बहुत ज़्यादा तो पांच तक, ना हमारे ये तो शरीर है, स्थूल शरीर है, इसलिए स्थूल शरीर है ये पांच तक तत्व रहे हैं, भूमि, जल, अग्नि, वायु और आकाश, एवं आर उधर है उच्ची, आर उस सुख शरीर समस्त ग्राम समस्त रहती है, से उच्ची मना बुद्धि एवं अहंकार मना बुद्धि एवं अहंकार इतने उत्तर जब हमने तो रात्रि सोई पड़ते स्वप्न देखते स्वप्न में देखने रखा आशुष सर्व सदा ही स्वप्न सर्व करते हैं देखो ये सब आयुर्वेद शक्तिशाली है वो स्वप्न इंद्रियों डर मन स्वप्न मन डर बुद्धि स्वप्न बुद्धि डर अहंकार भी स्वप्न किंतु अहंकार का तो आयुर्वेद के स्वप्न का तो अच्छी सोच है आप बुद्धि का उत्तर है, हमें तो किए प्रश्न आशीर्वाद, भारत का उत्तर देश है, माना हो जाओ, इंद्रियाँ प्राण आओ, इंद्रिय ये परम माना, माना सस्ती प्राप्ति, जो बुद्धि का उत्तर सब, कमें हो जाओ, इंद्रिय मानो का उत्तर है, माना, माना का उत्तर है, बुद्धि, बुद्धि का उत्तर है कमें, कमें हो जाए बुद्धि का उत्तर है अब अहंकार उत्तर हो जाए अहंकार तेरे ये भागवत प्रभात महाराज कौन जी भागवत इधर जो ज्ञान दिया है जी सिर्फ जी आत्मा स्तर का ज्ञान तो ना आत्मा स्तर का कोई हमें ज्ञान नहीं पाएंगे अपन इंद्रियों का उत्तर है मना मन का उत्तर है बुद्धि बुद्धि का उत्तर है अहंकार अहंकार का उत्तर हो जाए तेरे भागवत इधर जो ज्ञान जी सिर्फ जी आत्मा आत्मा स्तर का ज्ञान तेरे जो वाले शरीर चेतना रचनी का इंद्रिय चेतना रचनी समझ के मुझ पर ये आत्मा रखता मुझ पर ये भी तेरे को एक और बात चक्कर तो ध्यान करी है दादविधि परिपाती ना परिप्रस्नी में सेवया उपलक्षण दिखे ज्ञान ज्ञानी ना तो पूरा चीज आत्मा समझे ज्ञान बुझ जाते हैं जो वाले आत्मा स्तर का रचनी तत्वदर्शी आत्मा के दर्शन प्रसन्न दी ज्ञानी ज्ञान आत्मा समझे ज्ञान अच्छी ताको पाको जाए कि नहीं ऐसे प्राणिपाल करे तो निकाले प्रश्न करे तो हम सेवा करे से ये ज्ञान ज्ञान करते ही करें तेरे को भगवान महाराज कौन दी भगवान की तरह अनेक आश्चर्य तार कारण कौन तार कारण वो थी जो वाले आत्मा स्तर पर जाए ना थी से मैंने विभिन्न अर्थ करे सर्व समुद्र चेतना ले इंद्र चेतना ले समझो पता कर सम सर्व चेतना पता कर सम जनों को ये तो से मैंने आत्मा स्तर पर जाए ना थी जैन भागवत गीता विभिन्न प्रकार भाष्य अर्थ सुना कर जमी आम बहुत 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 प्रसिद्ध भाष्यकार सब अच्छा तो सी भगवत गीतार जो भाष्य दौर भगवत गीतार जो प्रथम श्लोक धर्म क्षेत्र कुरुक्षेत्र समवेता दूषण सी कहते मामका पांडवा से कि मकुल संजय আর অর্থপ্রসঙ্গ আমার ধর্ম ক্ষেত্রে হচ্ছে আমার শরীর। এই যে পাণ্ডব পাঁচ জন আসলে আমার পাঁচটি ইন্দ্রিয়, এইভাবে ভাবে বিভিন্ন প্রকার ভাষ্য ও ভাষ্য কারণ সে করেছেন। তেণুকরি আমার এই যে ভগবদ গীতা আপনারা দেখিবে, ভগবদ গীতা প্রকাশ মহাজ দেখছেন, ভগবদ গীতা আর গীত ওড়িয়া বিশেষ করছেন, ভগবদ গীতা মৌলিক রূপরে, মৌলিক রূপের অর্থ হচ্ছে কখন না পরম্পরাটা সে জ্ঞান আছে, উদাহরণস্বরূপ মেডিকাল যেমন ডক্টর হচ্ছেন, কেতন মেডিকাল এমবিবিএস করছেন বা হোমিওপ্যাথিরে করছেন, ডাক্তার করছেন, আয়ুর্বেদিক করছেন, ডাক্তার হচ্ছেন, সে বই বাজারে মিলিব, কিন্তু সে বই পড়ি কে ডাক্তার হতে পারি ভগবান তেমন যেতবে যুদ্ধ করিয়া পাই বর্তমান ভগবান তাকে দৌষণ দেওয়া কথা যুদ্ধ করেন, সে তাঁর মনে এইসব চিন্তা আসে কারণ না মু এই যে যুদ্ধে যদি বা জয়ী হবি বিজয় লাভ করিবি, কিন্তু বিজয় লাভ কলে মধ্য শ্রেয় দৃষ্টি লাভ করতে পারি না, তো শ্রেয় অবশ্যই হত্যা সুন্দর মানবে আমার যে বন্ধু বান্ধব সব অনেক মর আশুর অিতা পিতা সম্বন্ধীয় সব অিতামহ অাই মানে অস্ত আমার বন্ধু বান্ধব কুটুম্ব সব তেমন এমন হত্যা সোধন মহাবে এই যুদ্ধে এই সব যুদ্ধ সম্বন্ধ মানুষ হত্যা করি শ্রেয়টা কম প্রাপ্ত হবে, শ্রেয় জিনিস তেমন যদি ভগবান পাবে সে তুমি বিজয় প্রাপ্ত হো, যদি ভগবান তাকে মনে চিন্তা করতে পারেন তেমন অর্জুন ন কাকে বিজয় প্রশ্ন মু বিজয় পিতা হন ন রাজ্য ন তো রাজ্য সুখা বিজয় প্রাপ্ত হলে এই রাজ্য মু প্রাপ্ত হবি বহুত আনন্দ প্রাপ্ত হবি এসব মু চাহু তেমন বর্তমান কিন্তু রাজ্য গোবিন্দ কিং গোবিন্দ
ଗୋପୀମାନେ ଭଗବାନଙ୍କୁ କାମ
ତାଙ୍କ ପ୍ରତି ଆକର୍ଷିତ ହେଇଥିଲେ, ପ୍ରେମ ଭାବରେ ଆକର୍ଷିତ ହେଇଥିଲେ। ଗୋପ୍ୟ କାମ ଭୟାତ୍ଂସ ଧ୍ୱଂସ ସବୁବେଳେ ଭୟ କରୁଥିଲା କେତେବେଳେ କୃଷ୍ଣ ଆସିଯିବେ କି, କାରଣ ସେ ଶୁଣିଛି ଅଶ୍ୱସ୍ତ ଅଷ୍ଟମବାର ହନ୍ତା ଯାହା ବସେ ବୁଧ ତୁମେ ଯାହା ଗ୍ରହଣ କରୁଛ ବସୁଧା ଦେବକୁ ସେ ବିବାହ ପରେ ତାଙ୍କୁ ନେଇଛି ରଥରେ ବସେଇକି, ତେଣୁ ଆକାଶବାଣୀ ହେଲା ତୁମେ ଯାହା ଗ୍ରହଣ କରି ନେଉଛ ତାଙ୍କର ଅଷ୍ଟମ ପର୍ବ ତୁମକୁ ହତ୍ୟା କରିବ। ଅଶ୍ୱାସ୍ତୁ ଅଷ୍ଟମ ପର୍ବ ହନ୍ତା ଯାହା ବସେଇ ଆଗ ତେଣୁକରି ସେ ସବୁବେଳେ ଆଉଥିଲା କେତେବେଳେ କୃଷ୍ଣ ମୋତେ ହତ୍ୟା କରିବେ, କାଳେ ପଳାଇ ଆସିବେ କେଉଁ କ'ଣ କେମିତି କ'ଣ ଆସିଥିଲେ ସବୁବେଳେ କହିବା କରୁଥିଲା, ଖାଇଲା ବେଳେ ଚିନ୍ତା କରୁଥିଲା କାଳେ ପିତା କୃଷ୍ଣ କହିବେ, ଶୋଇଲା ପିଇଲା ବେଳେ ପିଲା ବେଳେ କାଳେ ପଳାଇ ଆସିବି, ଶୋଇଲା ବେଳେ ଭୟ, ଚାଲିଲା ବେଳେ ଭୟ, ବସିଲା ବେଳେ ଭୟ, ସବୁବେଳେ ଭୟ କରୁଥିଲେ କଂସ। ତେଣୁ ଭୟା କଂସ, କଂସ ଭୟ କରିବେ କି ଭଗବାନ ଧାମ କରୁଥିଲା, ଭଗବାନ ପାଖରେ ମୃତ୍ୟୁ ବରଣ କରା ଭଗବାନଙ୍କୁ ଧାମ କରୁଥିଲା। ତେଣୁ ଗୋପ୍ୟ କାମ ଭାୟା କଂସ ଦ୍ୱେଷା ଚୈବ୍ୟା ଜୟ ନିର୍ଭ ଚୈବ୍ୟ ଆଦି ମାନେ ଶିଶୁପାଳ ବହୁତ ଦତ୍ତମତ୍ର ବହୁତ ରାଜା ଭଗବାନଙ୍କୁ ଆଉ ଜଣେ ଥିଲେ ରାଜା କୁମ୍ଭ୍ର, ସେ ନିଜକୁ ବସୁଦେବ ବୋଲି ନିଜକୁ ବାସୁଦେବ ବୋଲି ଘୋଷଣା କରୁଥିଲେ। ତେଣୁ ଏମାନେ ସମସ୍ତେ ଭଗବାନଙ୍କୁ ଦ୍ୱେଷ କରିଥିଲେ, ଦ୍ୱେଷା ଈର୍ଷା କରୁଥିଲେ, ଆମେ ସମସ୍ତେ ଭଗବାନଙ୍କୁ ଈର୍ଷା କରୁଥିଲେ, ସେଇଥିପାଇଁ ଆମର ଏଇ ଗୋପ୍ୟଜକୁ ପତନ ହେଇଛି। କାହିଁକି ଈର୍ଷା କରୁଛୁ ଭଗବାନଙ୍କୁ, ନା ଭଗବାନ ହେଉଛନ୍ତି ସ୍ୱତନ୍ତ୍ର ଉପଭୋଗକାରୀ, ଆମେ ମଧ୍ୟ ଚାହୁଁଛେ ଭଗବାନଙ୍କୁ ଉପଭୋଗ କରିବା, ସେଥିପାଇଁ ଆମକୁ ଏ ଗୋପ୍ୟଜକୁ ଆମ ପତନ ହେଇଛି। ତେଣୁ ଅଧିକାଂଶ ଯେଉଁମାନେ ଭଗବାନଙ୍କୁ ଦ୍ୱେଷ କରନ୍ତି ବା ଈର୍ଷା କରନ୍ତି ସେମାନେ ସବୁ ଏଇ ଶିଶୁପାଳନ୍ତି, ଏମାନେ ସମସ୍ତେ ଭଗବାନ ଦ୍ୱେଷ କରି ମଧ୍ୟ ଭଗବାନଙ୍କ ଧାମ ପାଠ କରିଛନ୍ତି। ସମ୍ବଦାନ କୃଷ୍ଣ ବୃଷ୍ଣି ବଂଶ ଅନ୍ଧକ ବଂଶ ଏମିତି ବହୁତ ବଂଶ ଥିଲେ ଭଗବାନଙ୍କ ସମାଜ ସେ ଆସିଥିଲେ, ବସୁଦେବୀ ଚାରି ବଂଶ ବୃଷ୍ଣି ବଂଶର ଏମାନେ ଭଗବାନ ସହିତ ସମ୍ବନ୍ଧିତ ହେଇକି ଭଗବାନ ଧାମ ପ୍ରାପ୍ତ ହେଲେ। ବିଷ୍ଣ ସମ୍ବଦାନ କୃଷ୍ଣ ସ୍ନେହା ଦୁଇଏ ନାରଦୀ କହୁଛନ୍ତି ଯୁଧିଷ୍ଠିରକୁ, ସ୍ନେହା ଦୁଇଏ କହିଲେ ସେ କହୁଛନ୍ତି ଯୁଧିଷ୍ଠିର ମାରଲ ତମେ ଏଇ ଯେ ପାଞ୍ଚ ଭାଇ ଅଛ ପାଞ୍ଚ ପାଞ୍ଚ ଭାଇ ତମେ ସବୁ ଭଗବାନ ସ୍ନେହ କରୁଛ ସକା ଭାବରେ ଭଗବାନଙ୍କୁ ପ୍ରାଣ କରିଛ, ତେଣୁ ତମେ ମଧ୍ୟ ସେଇଭଳି ଭାବରେ ଭଗବାନ ପ୍ରାପ୍ତ ହେଇଛ। ଏବଂ ଭକ୍ତା ବୟନ ଯିବୁ ବୟନ କହିଲେ ନାରଦୀ କହୁଛନ୍ତି ନିଜକୁ ଦେଖିକି ଆମେ ସବୁ ଭକ୍ତି ମାର୍ଗରେ ଭଗବାନ ସହ ଯୁକ୍ତ ହେଇଛୁ। କିନ୍ତୁ କତଲୋପି ନ ମେନସା ପଞ୍ଚାନା ପୁରୁଷଙ୍କ କରିବେ, କିନ୍ତୁ ବେନ ସେ କୌଣସି ଉପାୟରେ ଭଗବାନ ସହିତ ଯୁକ୍ତ ହେଇନଥିଲେ, ତେଣୁ ନାରଦୀ କହୁଛନ୍ତି ତସ୍ମା କେନା ବି ଉପାୟ ନ ମନ କୃଷ୍ଣେ ନିବେଶ, ତେଣୁ ଯେକୌଣସି ଉପାୟରେ ହଉ ମାନେ ଅନୁକୂଳ ପରିସ୍ଥିତିରେ ହଉ ନହେଲେ ଭଗବାନ ଶତ୍ରୁ ହିସାବରେ ତୁମେ ଗ୍ରହଣ କର, ଯେକୌଣସି ଉପାୟରେ ମଧ୍ୟ ତସ୍ମା କେନା ବି ଉପାୟ ମନ କୃଷ୍ଣ ନିବେଶ କରେ, ମନକୁ କୃଷ୍ଣଠାରେ ନିବେଶ କରିବାର ଅଛି, ମନକୁ କୃଷ୍ଣ ପାଖରେ ରଖିବାର ଅଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ। ତେଣୁ ଆମେ କହିବାର ଉଦ୍ଦେଶ୍ୟ ଥିଲା ଯେ ଏଇଭଳି ଭାବରେ ଅର୍ଜୁନ ଯେଉଁ କଥା କହୁଛନ୍ତି, ଅର୍ଜୁନ ଏଇ ସର୍ବସମ୍ମତ ଚିନ୍ତାରେ ସେ କଥା କହୁଛନ୍ତି, ତେଣୁ ସେ କହୁଛନ୍ତି କିନ୍ନୋ ରାଜ୍ୟ ଗୋବିନ୍ଦ କିଂ ଭୋଗୀ ଜୀବିତ ନେବା, ଏସବୁ ଯେତେ ଆମେ ଏଇସବୁ ରାଜ୍ୟ ଜୟ କରୁଥିଲେ ଆମେ କହିବାର ଉଦ୍ଦେଶ୍ୟ ଥିଲା ଯେ ଯୁଧିଷ୍ଠିର ମହାରାଜ ସେ ଯେଉଁ ରାଜା ହେଇଥିଲେ ସେ ହେଉଛନ୍ତି ତ୍ରିଲୋକ ଅଧିପତି ଥିଲେ, ରାଜସ୍ୱ ଯଜ୍ଞ କରିଥିଲେ, ସେଇଟା ସେଇଥିପାଇଁ ଆମର ଏକତା ରାଜସ୍ୱ ଯଜ୍ଞ କରିଥିଲେ, ଅଶ୍ୱମେଧ ଯଜ୍ଞ ରାଜସ୍ୱ ଦୁଇ ପ୍ରକାର ଯଜ୍ଞ ଅଛି, ଅଶ୍ୱମେଧ ଯଜ୍ଞ କେବଳ ପୃଥିବୀର ସେ ସମ୍ରାଟ ହେବେ, ରାଜସ୍ୱ ଯଜ୍ଞ କହିଲେ ତ୍ରିଲୋକର ସେ ସମ୍ରାଟ ହେବେ, ତେଣୁ ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କରିଥିଲେ, ତେଣୁକରି ସେ ଅର୍ଜୁନ କହୁଛନ୍ତି ତ୍ରିଲୋକର ସମ୍ରାଟ ହେଲେ କ'ଣ ଅଛି, ଆଉ ତ୍ରୈଲୋକ୍ୟ ରାଜସ୍ୱ ତାପରେ ଆସିବ, ସେ କଥା ତ୍ରିଲୋକ ରାଜା ହେଲେ ମଧ୍ୟ କ'ଣ ହବ କିଂ ଗୋବି ଯେମିତି ନେବା, ଏଇ ଯେଉଁ ଆମେ ବହୁତ ବହୁତ କରିବା ଐଶ୍ୱର୍ଯ୍ୟ ସବୁ ପ୍ରାପ୍ତ ହେବା ବହୁତ ବହୁତ କରିବା ବହୁତ ଏଇ ଯେଉଁ ଜୀବନ ଧାରଣ କରିକିରି ତାହେଲେ ଲାଭ କ'ଣ, ଏବଂ ଯେସା ମଧ୍ୟ କାହିଁକି ତ ରାଜ୍ୟ ବହୁବା ସୁଖାଣୀ ଅନ୍ତତଃ ପକ୍ଷେ ଆମେ ଏତେ ଧନ ରୋଜଗାର ଜାଣିକରି ବହୁତ ଲୋକ ବହୁତ ପରିଶ୍ରମ କରୁଛନ୍ତି, ବହୁତ ଧନ ରୋଜଗାର କରୁଛନ୍ତି, ତାଙ୍କ ଉଦ୍ଦେଶ୍ୟ କ'ଣ ହେଉଛି, ତାଙ୍କର ପିଲାମାନେ ସେଟା ବହୁତ କରିବେ, ତାଙ୍କର ପିଲାମାନେ ବହୁତ କରିବେ, কিন্তু অর্জুন বলছেন যে আমার তো সব বন্ধু বান্ধব সমাজ তো মৃত্যুবরণ করিয়ে এটি যুদ্ধটা আসছে মৃত্যুবরণ করিলে তাহলে আমি এতে সব ঐশ্বর্য রাখি কিছু লাভ কম কি ভোগে কি রাজ্যে ভগবান শিখানিচ তেমন তারপর সরকার কৌশল যে তই মে অনুষ্ঠিত যুদ্ধে প্রাণ তত্ত্ব ধনানিচ আচার্য ইতর পুত্র তথে বচ পিতাম মাতুড়া শ্বশুরা পৌত্র শালা সম্বন্ধী নষ্টতা এটা নাম তো ইচ্ছা আমি নতুন বি মধুসূদন সমস্তে সব তাঁকর রয়েছেন সমস্তে মানে যেতে তাঁকর সব বন্ধু বান্ধব সব রয়েছেন মানে সমস্তে এটি যুদ্ধের অবস্থিত হয়েছেন তেমনি সে কৌশল দ্রৌপদী মানুষ কৈছেন সে কথা তাঁকর সব এই সমস্তে যেমন বন্ধু বান্ধব সব অনেক ସେମାନେ ସମସ୍ତେ ସେଠି ରହିଛନ୍ତି ଅନ୍ ଦି ବ୍ୟାଟଲ୍ ଫିଲ୍ଡ ଅର୍ଜୁନ କୁଡ୍ ସି ଅଲ୍ କାଇଣ୍ଡସ୍ ଅଫ୍ ରିଲେଟିଭ୍ସ ହି କୁଡ୍ ସି ପର୍ସନ୍ସ ଲାଇକ୍ ଭୂରିଶ୍ରଭା ହୁ ଆର୍ ହିଜ୍ ଫାଦର୍ସ କଣ୍ଟେମ୍ପରାରୀ ଭୂରିଶ୍ରଭା ଯେ ତାଙ୍କର ପିତା ବାଣ୍ଡବର ସେ ହେଉଛନ୍ତି କଣ୍ଟେମ୍ପରାରୀ ବା ତାଙ୍କର ସମକାଳୀନ ଭୂରିଶ୍ରଭା ତେଣୁ ସେ ଗ୍ରାଣ୍ଡ ଫାଦର୍ ଭୀଷ୍ମ ଭୀଷ୍ମଦେବ ରହିଛନ୍ତି ପିତାମହ ଏବଂ ସୋମଦତ୍ତ ସୋମଦତ୍ତ ମଧ୍ୟ ସେହି ଭୀଷ୍ମଙ୍କର ସମକାଳୀନ ବ୍ୟକ୍ତି ସେ ତାଙ୍କର ପିତାମହ ଭଳି ସମସ୍ତେ ଆଚାର୍ଯ୍ୟ ତାଙ୍କୁ ଶିକ୍ଷା ଦେଇଛନ୍ତି ଧର୍ମ ବିଦ୍ୟା ଇତ୍ୟାଦି ବିଭିନ୍ନ ପ୍ରକାର ଶିକ୍ଷା ଦେଇଛନ୍ତି ଏବଂ ମ୍ୟାଟର୍ନାଲ ଅଙ୍କଲ୍ସ ଲାଇକ୍ ଶାଲ୍ୟ ଆଣ୍ଡ ଶକୁନି ଶାଲ୍ୟ ଅଛନ୍ତି ତାଙ୍କର ନିଜ ମା ମାନେ ତାଙ୍କର ନକୁଳ ସହଦେବଙ୍କର ମାମୁଁ ବୋଲି କିନ୍ତୁ ସିଏ ଯେତେବେଳେ ଆସୁଥିଲେ ଯୁଦ୍ଧ କରିବା ପାଇଁ ଯୋଗଦେବା ପାଇଁ ଆସୁଥିଲେ ସେ ପାଣ୍ଡବ ପକ୍ଷରେ ଯୁଦ୍ଧ କରିବା କିନ୍ତୁ ଦୁର୍ଯ୍ୟୋଧନ କ'ଣ କଲେ ତାଙ୍କର ସବୁ ରହିଛି କୁଟନୀତି ସବୁ ରହିଛି ବିଭିନ୍ନ ପ୍ରକାର ରାଜନୈତିକ ସବୁ ସବୁ ରହିଛି କୂଟନୀତି ସବୁ ରହିଛି ତେଣୁ ସେ କ'ଣ କଲେ ଯେତେବେଳେ ସାଙ୍ଗ ଆସୁଛନ୍ତି ତାଙ୍କୁ ଏଭଳି ଭାବରେ ତାଙ୍କୁ ସବୁ ସମ୍ବର୍ଦ୍ଧନା କଲେ ଅଭ୍ୟର୍ଥନା କଲେ ସେ ବହୁତ ଖୁସି ହେଇଗଲେ ସେ ଭାବରେ ବୋଧେ ଦୁର୍ଷମାର ସେ ସବୁ ସମ୍ବର୍ଦ୍ଧନା କରିବା ପାଇଁ ସେ କରିଛନ୍ତି କିନ୍ତୁ ପ୍ରକୃତରେ ଦୁର୍ଯ୍ୟୋଧନ କରିଛନ୍ତି ତାଙ୍କୁ ଯେଉଁଠି ସବୁ ଆସୁଛନ୍ତି ସେଠି ରହିବା ପାଇଁ ସବୁ ବ୍ୟବସ୍ଥା କରିଛନ୍ତି ଏମିତି କରିକି ସିଏ ଯେତେବେଳେ ମୋ ଭାଗ ଖୁସି ହେଇଗଲେ ଯେତେବେଳେ ଏସବୁ ଯିଏ ଅବତାରଣା କରିଛନ୍ତି ମୁଁ ତାଙ୍କର ବହୁତ ଖୁସି ହେଇଛି ମୁଁ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଲ ଦୁର୍ଯ୍ୟୋଧନ କହିଲେ ଆଜ୍ଞା ମୁଁ ଏସବୁ ବ୍ୟବସ୍ଥା ତେଣୁ ସେ ବାଧ୍ୟ ହେଇକି ତାଙ୍କର ପର ଗୁରୁକୂଳ ସେ ଗୁରୁପକ୍ଷ ପକ୍ଷରେ ସେ ଯୋଗ ଦେଲେ ଯଦିଓ ସେ ପାଣ୍ଡବମାନଙ୍କର ମାମୁଁ କିନ୍ତୁ ସେ ଗୁରୁପକ୍ଷରେ ଯୋଗ ଦେଲେ ଯୁଦ୍ଧ କରିବା ପାଇଁ ଅନ୍ତିମରେ ସେ ରଥି ହେଇଛନ୍ତି କର୍ଣ୍ଣଙ୍କର ମହାଭାରତ ଯୁଦ୍ଧ ଯେଉଁ 18 ଦିନ ହେଇଛି ଏଥିରେ ପ୍ରଥମେ ଭୀଷ୍ମ ହେଇଥିଲେ ସେନାପତି ହେଇଥିଲେ ତାପରେ ହେଲେ ଦ୍ରୋଣ ହେଲେ ତାପରେ ହେଲେ କର୍ଣ୍ଣ କର୍ଣ୍ଣ ଯେତେବେଳେ ଯେଉଁ ସେନାପତି ହେଇଥିଲେ ସେ ସମୟରେ ଇଏ ଶାଲ୍ୟ ସେ ହେଉଛି ତାଙ୍କର ସାରଥି ହେଇଥିଲେ ତ ସେହି ସମୟରେ ଅର୍ଜୁନ ତାଙ୍କୁ ବଧ କରିଥିଲେ ମାନେ ଶାଲ୍ୟକୁ ବଧ କରିଥିଲେ କିଏ ଜ୍ୟୋତିଷ ମହାରାଜ ଏବଂ କର୍ଣ୍ଣକୁ ବଧ କଲେ ଅର୍ଜୁନ ତେଣୁ ଏମାନେ ହେଉଛନ୍ତି ଶାଲ୍ୟ ଆଉ ଶକୁନି ଶକୁନି ତ ଆମେରିକ ଭାଇ ତେଣୁ ଏମାନେ ସବୁ ମା ମାମୁଁ ଶ୍ରେଣୀରେ ଅଛନ୍ତି ସେମାନେ ସବୁ ଅଛନ୍ତି ପୁଣି ବ୍ରଦର୍ସ ଲାଇକ୍ ଦୁର୍ଯ୍ୟୋଧନ ଦୁର୍ଯ୍ୟୋଧନ ଶହେ ଭାଇ ଅଛନ୍ତି ସେମାନେ ସବୁ ତାଙ୍କର ଭାଇ ହେବେ ସେ ଆଉ ସନ୍ସ ଲାଇକ୍ ଲକ୍ଷ୍ମଣ ଦୁର୍ଯ୍ୟୋଧନଙ୍କ ପୁତ୍ର ହେଉଛି ଲକ୍ଷ୍ମଣ ଏବଂ ଆଙ୍କର ପୁତ୍ରମାନେ ମଧ୍ୟ ସବୁ ଅଛନ୍ତି ତାଙ୍କର ପୁତ୍ର ଅଛନ୍ତି ଅନ୍ୟ ସବୁ ଅଭିମନ୍ୟୁ ଏମାନେ ସବୁ ସବୁ ରହିଛନ୍ତି ଏବଂ ଫ୍ରେଣ୍ଡସ୍ ଲାଇକ୍ ଅଶୋକ
ସଦାନନ୍ଦ ଦୁରଙ୍ଗାଜୀ ପୁତ୍ର ସେ ଅଗ୍ନିପ୍ରସାଦ ଗାଁରେ ତେଣୁ ଏହିଭଳି ଭାବରେ ଅନେକ ସମୟ ତାଙ୍କ ନିଜ ସମ୍ବନ୍ଧ ସବୁ ରହିଛନ୍ତି ଏବଂ ଓଲ୍ଡ ରିସର୍ଚ୍ଚ ଲାଇକ୍ କୃତବର୍ମା କୃତବର୍ମା ସେ ତାଙ୍କର ବନ୍ଧୁ ହିସାବରେ ବହୁତ ହିତୋପକାରୀ ବନ୍ଧୁ ସେ ଥିଲେ କୃତବର୍ମା ଇତ୍ୟାଦି ଏମାନେ ସମସ୍ତେ ସବୁ ରହିଛନ୍ତି ତେଣୁ ଅର୍ଜୁନ କହୁଛନ୍ତି ଯେ ଏମାନଙ୍କୁ ଦୈନିକ ଅବସ୍ଥା ଯୁଦ୍ଧେ ପ୍ରାଣାଙ୍କ ଧନାଞ୍ଚ ଆଚାର୍ଯ୍ୟ ପିତର ପୁତ୍ରା ତଥେଇ କରିଛନ୍ତି ପିତା ଆଚାର୍ଯ୍ୟ ଅଛନ୍ତି ପିତା ଅଛନ୍ତି ମାନେ ପିତର ସଙ୍ଗେ ଯେଉଁ କହିଲି ସବୁ ସମୟ ପିତା ତାଙ୍କର ସରଳ ସବୁ ଏବଂ ପୁତ୍ରା ତାଙ୍କର ପୁତ୍ରମାନେ ଅଛନ୍ତି ପିତା ଅଛନ୍ତି ମାତୃ ମାମୁଁ ଅଛନ୍ତି ଶ୍ୱଶୁର ଅଛନ୍ତି ଦୁର୍ବଳ ସବୁ ଅଛନ୍ତି ସେହିଭଳି ଭାବରେ ପୌତ୍ରା ନାତି ହେଲେ ଇଏ ଅଭିମନ୍ୟୁ ଇତ୍ୟାଦି ଏମାନେ ସବୁ ଅଭିମନ୍ୟୁଙ୍କର ଇଏ ତ ନାତି ଅନ୍ୟମାନଙ୍କର ସବୁ ହିସାବରେ ନାତି ହେବେ ସେସବୁ ପୁତ୍ରାଣ ପୌତ୍ରାଣ ପୁତ୍ରାଣ ତଥୈବତ ପିତାମହ ପିତର ପୁତ୍ରା ତଥୈବତ ପିତାମହ ପିତାମହ ଅଛନ୍ତି ଭୀଷ୍ମଦେବ ଅଛନ୍ତି ତେଣୁ ମାତୃ ଶ୍ୱଶୁର ପୌତ୍ରା ପୌତ୍ର କହିଲେ ପୁଅଙ୍କର ପୁତ୍ର ନା ନାତି ହେବେ ପୁତ୍ରା ପୌତ୍ରର ଅଛି ଦିଆହେଇଛି ପିତର ପୁତ୍ରା ତଥା ପୁତ୍ର ପୁଅମାନେ ଏବଂ ତ ପିତାମହ ମାତୁଳା ଶ୍ୱଶୁରା ପୌତ୍ରମାନେ ନାତିମାନେ ତେଣୁ ଏମାନେ ସମସ୍ତେ ନାତି ହିସାବରେ ସବୁ ଥିବେ ଏମାନେ ସମସ୍ତଙ୍କୁ ଏଟା ନ ମତ ମିଛାମି ନତବି ମଧୁସୂଦନ ନ ମତ ମିଛାମି ଏମାନଙ୍କୁ ହତ୍ୟା କରିବା ପାଇଁ ଚାହୁଁ ତେଣୁ ଯଦି କୃଷ୍ଣ କହିବେ ତମେ ଯଦି ତାଙ୍କୁ ହତ୍ୟା ନ କରିବ ତାହେଲେ ସେମାନଙ୍କୁ ହତ୍ୟା କରିବେ ତେଣୁ ସେ କହିଲେ ମତ କି ମଧୁସୂଦନ ମତେ ସେମାନେ ହତ୍ୟା କରନ୍ତି ମୁଁ ତାଙ୍କୁ ହତ୍ୟା କରିବା ପାଇଁ ଚାହୁଁ ତେଣୁ ଏଇଟା ପରେ ଭଗବାନ କହିବେ ଭଗବତୀତା ତୃତୀୟ ଅଧ୍ୟାୟରେ ଭଗବାନ କହିବେ ଯେ ତମେ ଯେଉଁ ଜୟନାମ ବ୍ୟକ୍ତି ହନ୍ତାରମ ଜଷ୍ଟେନା ମାନ୍ୟତା ହତମ ଉଭୟ ତୋ ନ ବିଜାନ୍ତ ନାରୀ ନୁହନ୍ତି ନ ମାନ୍ୟତା ତମେ ଯେଉଁ କହୁଛ ମୁଁ ତାଙ୍କୁ ହତ୍ୟା କରିବିନି ସେମାନେ ମୋତେ ମଧ୍ୟ ହତ୍ୟା କଲେ ମଧ୍ୟ ମୁଁ ତାଙ୍କୁ ହତ୍ୟା କରିବିନି ଏସବୁ ଶରୀର ଚେତନାରେ ତୁମେ କହୁଛ ଯେଉଁ ଆତ୍ମା ଚେତନା ଯେଉଁ ଜଣ ଯିବେ ଜୟନାମ ବ୍ୟକ୍ତି ହନ୍ତାରମ ଯିଏ ଜାଣିବ ଯେ ସିଏ ମୋତେ ହତ୍ୟା ମୋର ହତ୍ୟାକାରୀ ଜଷ୍ଟେନା ମାନ୍ୟତା ହତମ ଆଉ ଯେ ଭାବେ ମୁଁ ଏଇଭଳି ଭାବରେ ହତ ହେଇଗଲି ତ ମୃତ୍ୟୁବରଣ କରିବି ଉଭୟ ତୁମ ବିଜ୍ଞାନ ଏ ଦୁଇ ଜଣ ଯାକ କିଛି ପ୍ରକୃତ ଜ୍ଞାନୀ ନୁହନ୍ତି ସେମାନେ କାହିଁକି ନା ନାଇ ନୁହନ୍ତି ନା ଅନ୍ୟତେ କେହି କାହିଁକି ମାରିନାହାନ୍ତି କି କେହି ମରୁନାହାନ୍ତି ନ ଦାୟାଟି ହୃଦ ଗଲା ଯେ ନାୟନ ଗୁପ୍ତା ଭବିତା ଅଧୁନିତ ଶାଶ୍ୱତ ହୁଏ ପୁରାଣ ଅନ୍ୟତା ନିମାସରେ ଶରୀର ମୃତ୍ୟୁବରଣ କଲେ ମଧ୍ୟ ଆମର ଯୁକ୍ତି ହେଉନି ତେଣୁ ଇଏ ହେଉଛି ଆତ୍ମା ସମ୍ବନ୍ଧ ଜ୍ଞାନ ଅର୍ଜୁନ ସରସ୍ୱତ ଚେତନା ରହିଛି କଥା କହୁଛନ୍ତି ଆଉ ବିଶେଷ ଭାବରେ ମୋ ପ୍ରଶ୍ନ ହେଇଛି କଥା କହୁଛନ୍ତି ତେଣୁ ଅତିମାରେ ସେ କହିବେ ମୋର କଥା ମୋ ନଷ୍ଟ ହେଇଯାଇଛି ଭଗବାନଙ୍କର ଜ୍ଞାନ ବୁଦ୍ଧି ନଷ୍ଟ ହେଲେ ଆମର ସ୍ମୃତି ଭ୍ରମ ହେଇଯିବ ସମାଜ ସ୍ମୃତି ବିଭ୍ରମ ମୋହ ହେଲା ମାନେ ଆମର ସ୍ମୃତି ନଷ୍ଟ ହେଇଯିବ ସ୍ମୃତି ନଷ୍ଟ ହେଲେ ଆମ ବୁଦ୍ଧି ନଷ୍ଟ ହେବ ବୁଦ୍ଧି ନଷ୍ଟ ହେଲେ ଆମେ ପତନ ହେଇଯିବ ତେଣୁ ଯେତେବେଳେ ଆମର ମୋହ ଦୂର ହେଇଯିବ ଆମେ ସ୍ମୃତି କରିପାରିବା ଅର୍ଜୁନ କହିବେ ନଷ୍ଟ ମୋହ ସ୍ମୃତି ଲବ୍ଧା ବର୍ତ୍ତମାନ ମୋହ ନଷ୍ଟ ହେଇଛି ତେଣୁ ମୁଁ ସ୍ମୃତି ପ୍ରାପ୍ତ ହେଇଛି ଆମର ସ୍ମୃତି କ'ଣ ଆମେ କ'ଣଟା ବୁଲି ଯାଇଛେ ନା ଆମେ ହେଉଛେ ଭଗବାନଙ୍କର ଅଂଶ ଭଗବାନଙ୍କର ସମୃଦ୍ଧ ଯେମିତି ଆମ ପିତା ମାତା ଭାଇ ବନ୍ଧୁ ସ୍ତ୍ରୀ ପିତା ପିଲା ଛୁଆ ଏସବୁ ବନ୍ଧୁ ଆମର ସମ୍ବନ୍ଧିତ ରହିଛନ୍ତି ଆମେ ସବୁ ଜାଣିଛେ କିନ୍ତୁ ଆମେ ଯେ ଭଗବାନଙ୍କ ସହିତ ସମ୍ବନ୍ଧିତ ଏଇ ଜ୍ଞାନଟି ଆମେ ଭୁଲିଯାଇଛେ ନଷ୍ଟ ସ୍ମୃତି ଆମ ସ୍ମୃତି ନଷ୍ଟ ହେଇଯାଇଛି
ତେଣୁ ଯେତେବେଳେ ଆମର ମୋହ ଦୂର ହେଇଯିବ ସେତେବେଳେ ଆମର ସ୍ମୃତି ଆମେ ଫେରି ପାଇବା। ତେଣୁ ସ୍ମୃତି ଯେତେବେଳେ ଆମେ ଫେରି ପାଇବା ଅର୍ଜୁନ କହୁଛନ୍ତି ନଷ୍ଟ ମୋହ ସ୍ମୃତି ଲବ୍ଧା ଦୋଷ ସାଧାରଣ। ଯେତେବେଳେ ଆମେ ଭଗବାନ କୃପାରୁ ବା ଗୁରୁଦେବ କୃପାରୁ ଯେତେବେଳେ ଆମର ଏଇ ମୋହଟି ନଷ୍ଟ ହବ ସେତେବେଳେ ଆମର ସ୍ମୃତି ଆମେ ଫେରି ପାଇବା। ନଷ୍ଟ ମୋହ ସ୍ମୃତି ଲବ୍ଧା, ତେଣୁ ଆମର ଯେତେବେଳେ ସ୍ମୃତି ଫେରି ପାଇବା ସେତେବେଳେ ଆମେ ଜାଣିବା ଆମର ପ୍ରକୃତ ସମ୍ବନ୍ଧ କିଏ। ଆମେ ଭୌତିକ ଜଗତରେ ଯେବେ ସମ୍ବନ୍ଧ ଖୋଜି ପାରୁଛେ ଏଇଟା ହେଉଛି ଅସ୍ଥାୟୀ ସମ୍ବନ୍ଧ, ଏଇଟା ସ୍ଥାୟୀ ସମ୍ବନ୍ଧ ନୁହେଁ। ମାନେ ଖାଲି ଶରୀର ସମ୍ବନ୍ଧ ଚେତାରେ ଆମେ ରହିଛେ ଯେ ମୋର ପିତା ଇଏ ମୋର ମାତା ଇଏ ମୋର ଭାଇ ଇଏ ମୋର ଏସବୁ ଏସବୁ ଆମର ଶରୀର ଚେତନାରେ ଆମେ କହୁଛେ ସବୁ। କିନ୍ତୁ ଯେତେବେଳେ ଆମ ପ୍ରକୃତ ଆତ୍ମସ୍ତରକୁ ଆସିବା ସେତେବେଳେ ଜାଣିବା ଯେ ପ୍ରକୃତରେ ଆମେ ସମସ୍ତେ ହେଉଛେ ଭଗବାନଙ୍କର ଅଂଶ, ମନୀ ମାଂସ ଜୀବ ଲୋକେ ଜୀବ ଲୋକ। ତେଣୁ ଭଗବାନଙ୍କର ଅଂଶ ହିସାବରେ ଆମର କର୍ତ୍ତବ୍ୟ ହେଉଛି ଭଗବାନଙ୍କ ସେବା କରିବା। ତେଣୁ ଅର୍ଜୁନ କହିଲେ ପରିଶ୍ରେ ବଚନ ତମ ଭଗବାନ ଅନ୍ତିମରେ କହିବେନି ଯେ ତମେ ଯୁଦ୍ଧ କରନି, ଭଗବାନ ତାହେଲେ ମୁଁ ତମକୁ ସବୁ ଜ୍ଞାନ ଦେଇଦେଲି, ତମେ ଯଥେଚ୍ଛ ଅଛି ତଥା କୁହ। ତମେ ମିଟିକି ଜ୍ଞାନ ବାଖ୍ୟା ତମ ବୁଝା ବୃହତ୍ତମୟା ବିନ୍ଦୁ ସେଇ ଦେଇଦେଲା ସେ ସେମାନେ ଯଥେଚ୍ଛ ଅଛି ତଥା କୁହ। ମୁଁ ତମକୁ ସବୁ ଜ୍ଞାନ ଭଗବତରେ ତିନି ପ୍ରକାର ଜ୍ଞାନ ଦିଆଯାଇଛି, ଗୋଟେ ହେଉଛି ବୁହ ଜ୍ଞାନ, ଗୋଟେ ବୃହତ୍ତର ଜ୍ଞାନ ଏବଂ ଆଉ ଗୋଟେ ହେଉଛି ବୃହତ୍ତମ ଜ୍ଞାନ। ତିନି ପ୍ରକାର ଜ୍ଞାନ ଭଗବାନ ଦେଇଛି। ତେଣୁ ଭଗବାନ କହୁଛନ୍ତି ମୁଁ ତମକୁ ସବୁ ପ୍ରକାର ଜ୍ଞାନ ଦେଇଦେଲି, ଇତିଟେ ଜ୍ଞାନ ବାଖ୍ୟା ତମ ବୁହା ବୃହତ୍ତର ମୟା ବିମୃ ସେଇଠି ଆସେ ସେ ତମେ ଏଇଟା ଚିନ୍ତା କର, ସେ ଜ୍ଞାନ ସବୁ ଚିନ୍ତା କର। ତେଣୁ ଯଥେଚ୍ଛ ସେ ତଥା କୁହ, ଭଗବାନ ଆଉ ଅନ୍ତିମରେ କହିବେନି ଯେ ତମେ ଯୁଦ୍ଧ କର, ଆଉ ଅନ୍ତିମରେ କହିବେନି ଭଗବାନ କହ ତମେ ଯାହା ଇଚ୍ଛା କରୁଛ କର, ତମେ ଚାହିଁଲେ ଯୁଦ୍ଧ କରିବାକୁ କର, ନହେଲେ ତମେ ଯାଇକରି ସନ୍ନ୍ୟାସ ଗ୍ରହଣ କରିକି ଯାଇକି ଭିକ୍ଷା କରି ଚଳେଇବେ ଚିନ୍ତା କରୁଛ ଯେଉଁ କହୁଥିଲ ସେଟା କର। ତେଣୁ ଏଇଭଳି ଭାବରେ ଏଇ ଯେଉଁ ଜ୍ଞାନ ପ୍ରାପ୍ତ ହେଲା ପରେ ଏଇ ଯେଉଁ ବର୍ତ୍ତମାନ ଯେଉଁ କହୁଛନ୍ତି ମୁଁ ଏମାନେ କେମିତି ମାରିବି, ହଁ ସେତେବେଳେ ଭଗବାନ ସେତେବେଳେ ଦ୍ୱିତୀୟ ଅଧ୍ୟାୟରେ ଏଇ ପ୍ରଶ୍ନର ବା ଏଇ ଯେଉଁ ଜ୍ଞାନର ଏଇଟା ଖଣ୍ଡନ କରିଛନ୍ତି। ଯେଉଁ କହିଥିଲି ଗତ କ୍ଲାସରେ କହିଥିଲି ଅର୍ଜୁନ ଯେଉଁ ସବୁ ଜ୍ଞାନ ଦେଇଛନ୍ତି ସେସବୁ ଭଗବାନଙ୍କୁ ସବୁ ଖଣ୍ଡନ କରିଛନ୍ତି, ଯେଟା ଏକ ପ୍ରକୃତ ଜ୍ଞାନ ନୁହେଁ, ଏଗୁଡ଼ା ସବୁ ଅଜ୍ଞାନ। ତମେ ଜ୍ଞାନୀ ଅସତ୍ୟାଷ୍ଟ୍ରଜ୍ଞାନେ ତମେ ବହୁତ ଜ୍ଞାନୀ ବୋଲି କଥା କହୁଛ, କିନ୍ତୁ ପ୍ରକୃତରେ ନାମ ସୋଚନ୍ତି ପଣ୍ଡିତ ଅଧାଶ ନଗଦାଶ ନା ସର୍ବସମ୍ମତ ଚିନ୍ତାରେ ପଣ୍ଡିତମାନେ ସେଥିରେ ଚିନ୍ତା କରନ୍ତି ନାହିଁ, ଯେଉଁ ବିଷୟରେ ତମେ ବହୁତ ଚିନ୍ତା କରୁଛ। ତେଣୁ ଅର୍ଜୁନ ଯେଉଁ କହୁଛନ୍ତି ଯେ ଏଇଟା ନ ମତ ଇଚ୍ଛା ନୁହେଁ ମହତ ବି ମଧୁସୂଦନ, ମୋତେ ମାଗରେ ମଧ୍ୟ ମୁଁ ତାଙ୍କୁ ହତ୍ୟା କରିବାକୁ ଚାହୁଁନି। ଅପି ତେଣୁ ରାଜସ୍ୱ ଏକ କିନ୍ନୁ ମହିକୃତେ, ଏ ପୃଥିବୀ କଥା କ'ଣ କହୁଛନ୍ତି, ପୃଥିବୀ ବାଦ ଯେଉଁ ଆହୁରି ଯେତେ ସବୁ ରାଜ୍ୟ ଅଛି ତ୍ରିଲୋକ ସ୍ୱର୍ଗ ଲୋକ ଇତ୍ୟାଦି ଯେତେ ଉନ୍ନତ ଲୋକ ଅଛି ମଧ୍ୟ ଅପି ତ୍ରିଲୋକ ତ୍ରିଲୋକ ଦେଲେ ମଧ୍ୟ ଅପି ତ୍ରିଲୋକ ରାଜସ୍ୱ ଏକ କିନ୍ନୁ ମହିକୃତେ ନିହତ ଧାର୍ତ୍ତ ରାଷ୍ଟ୍ର ନ ତାହା ପୃଥି ସା ଜଣା ତ୍ରିଲୋକ ପାଇ ମଧ୍ୟ ମୁଁ ଧାର୍ତ୍ତ ରାଷ୍ଟ୍ର ପୁତ୍ରଙ୍କୁ ଧୃତରାଷ୍ଟ୍ର ପୁତ୍ରମାନଙ୍କୁ ମାରିବା ପାଇଁ ଇଚ୍ଛା ଜନାର୍ଦ୍ଦନ ଜନାର୍ଦ୍ଦନ ଶବ୍ଦ ଏଠି କହୁଛି ଗୋବିନ୍ଦ ଏଠି କହୁଛନ୍ତି ପଦ୍ମରାଜ ଗୋବିନ୍ଦର ଅର୍ଥ କରିଛନ୍ତି। ଗୋର ଅର୍ଥ ହେଉଛି ଗାଭି, ଗୋର ଅର୍ଥ ମଧ୍ୟ ହେଉଛି ଇନ୍ଦ୍ରିୟ ଗୋବିନ୍ଦ। ପୁଣି ଆଉ ଗୋଟେ ଶବ୍ଦ ଭଗବାନ ପାଇଁ ଦେବାକୁ ଜନାର୍ଦ୍ଦନ, ଜନାର୍ଦ୍ଦନ କହିଲେ ମନୁଷ୍ୟମାନଙ୍କର ଯେଉଁ ଆର୍ଥ ବା ଦୁଃଖକୁ ସେ ବିନାଶ କରନ୍ତି। ଗୋବିନ୍ଦର ଅର୍ଥ ହେଉଛି ଗାଭି ଏବଂ ଇନ୍ଦ୍ରିୟମାନଙ୍କୁ ଯେ ଆନନ୍ଦ ପ୍ରଦାନ କରୁ ସମସ୍ତଙ୍କୁ ଗୋବିନ୍ଦ, ଭଗବାନଙ୍କ ପ୍ରତି ନାମ ହେଉଛି ଗୋବିନ୍ଦ। ଭଗବାନ ଗାଭିମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି ଏବଂ ଇନ୍ଦ୍ରିୟମାନେ ମଧ୍ୟ ସେ ଆନନ୍ଦ ପ୍ରଦାନ କରନ୍ତି, କିନ୍ତୁ ଗୋମାନଙ୍କୁ ଇନ୍ଦ୍ରିୟ ସେ ଆନନ୍ଦ ପ୍ରଦାନ କରନ୍ତି। ଯେଉଁମାନେ ଭଗବାନଙ୍କ ଶରଣରେ ଯାଉଛନ୍ତି ସେମାନଙ୍କ ଇନ୍ଦ୍ରିୟମାନଙ୍କୁ ଭଗବାନ ଆନନ୍ଦ ପ୍ରଦାନ କରନ୍ତି, କାରଣ ଆମେ ଯେତେବେଳେ ଭଗବାନ ଇନ୍ଦ୍ରିୟକୁ ଆନନ୍ଦ ପ୍ରଦାନ କରିବା ଆମେ ନିଜେ ଆନନ୍ଦ ପ୍ରାପ୍ତ ହେବା। କିନ୍ତୁ ଯଦି ଭଗବାନଙ୍କୁ ଆନନ୍ଦ ପ୍ରଦାନ ନ କରିକି ଆମେ ନିଜେ ସ୍ୱାଧୀନ ଭାବରେ ଆନନ୍ଦ ପାଇବାକୁ ଚେଷ୍ଟା କରିବା ସେତେବେଳେ ଆମେ ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରିବା। ତେଣୁ ଭଗବାନଙ୍କ ଗୋଟେ ନାମ, ଭଗବାନଙ୍କର ଅନେକ ନାମ ରହିଛି, ତେଣୁ ତାଙ୍କ ନାମ ଅନୁସାରେ ତାଙ୍କର ଗୁଣ ସବୁ ରହିଛି ବା ସେହି ଅନୁସାରେ ନାମର ଅର୍ଥ ମଧ୍ୟ ସବୁ ରହିଛି। ଗୋବିନ୍ଦର ଅର୍ଥ ହେଉଛି ଭଗବାନ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ଗାଭିମାନଙ୍କୁ ବିଶେଷ ଭାବରେ ଗାଭିମାନଙ୍କୁ ଭଗବାନ ସୁରକ୍ଷା ପ୍ରଦାନ। ସେଥିପାଇଁ ଭଗବତ ଗୀତାରେ ଯଦିଓ ଆମର 30 ଲକ୍ଷ ପଶୁ ଅଛନ୍ତି କିନ୍ତୁ ଭଗବତ ଗୀତାରେ ଭଗବାନ କହିଛନ୍ତି ଗୋଟିଏ ପଶୁ କଥା କହିଛନ୍ତି ଗୋରକ୍ଷା, ନା ଆଉ ଯେଉଁ ଯେତେ ରହିଲେ ଅଣତିରିଶ କୋଟି ଆବଶ୍ୟକତା ନୂଆ ସାଂସଦ ବସ ଏମାନଙ୍କୁ ତା କହି ନାହାନ୍ତି କରବା ଗୋର କ୍ୟାରେକ୍ଟର ପେସିନ କରବା ଗାଧିମାନଙ୍କର କ୍ୟାରେକ୍ଟର ପେସିନ କିନ୍ତୁ ଆମ ସରକାର ଭଗବାନରେ ଯେଉଁ ଧର୍ମ ସମ୍ବନ୍ଧ ଜ୍ଞାନ ରହିଛି ଏଇଟାକୁ ସରକାର ଗ୍ରହଣ କରୁନାହାନ୍ତି ସେ କହୁଛନ୍ତି ଗାଧି ତେଣୁ ହତ୍ୟା କର କିନ୍ତୁ ବାଘ ରକ୍ଷା ସୁରକ୍ଷା ଯେତିକି ବାଘ ରହିଲେ ତାଙ୍କୁ ସୁରକ୍ଷା ପ୍ରଦାନ କରିବ କିନ୍ତୁ ଭଗବାନ କହୁଛନ୍ତି ତୁମେ ଗୋ ରକ୍ଷା କର ଗୋ ରକ୍ଷା କଲେ ହିଁ ପ୍ରକୃତରେ ସମାଜର ମଙ୍ଗଳ ହବ ତେଣୁକରି ମହାପ୍ରଭୁ ଯେତେବେଳେ ଯାଇଥିଲେ ମାସ ବର୍ଷ ତଳେ କାଜୀଙ୍କ ସହିତ ସେ ଆଲୋଚନା କରିଥିଲେ ସେ କଥା ସେ କହିଲେ ତୁମେ ପିତାମାତାଙ୍କୁ କେମିତି ମାରିକି ପାଉଛ କେମିତି କାଜୀ କଥା ଶୁଣି ଆସିଲେ ଗଲେ ପିତାମାତା କ'ଣ ମାରିକି ପାଉଛ ନା ଗାଭୀ ମାନେ ଯେଉଁ ଗୋରୁ ଅଛନ୍ତି ବଳଦ ଅଛନ୍ତି ଏମାନେ ହେଉଛନ୍ତି ଆମର ପିତା ବଳିଙ୍କୁ ସେ ସବୁ କୃଷିରେ ସାହାଯ୍ୟ କରୁଛନ୍ତି ଏବଂ ଗାଈ ଯିଏ ଅଛନ୍ତି ସେମାନେ କ୍ଷୀର ପ୍ରଦାନ କରୁଛନ୍ତି ସେ ମାତା ବଳି ଆମ କ୍ଷୀର ପ୍ରଦାନ କରୁଛନ୍ତି ତେଣୁ ସେମାନେ ଆମର ମାତା ପିତା ବଳି ତେଣୁ ତାକୁ କେମିତି ମାରିକି ତୁମେ ଖାଉଛ କାଜୁକୁ ସେ କହିଲେ ତୁମର ଏଇଟା କି ଧର୍ମ ତେଣୁ କାଜୁ କହିଲେ ଆପଣଙ୍କର ମଧ୍ୟ ବେଦରେ ବର୍ଣ୍ଣନା କରାଯାଇଛି ଗୋମେଦ ଯଜ୍ଞ କଥା କୁହାଯାଇଛି ଗାଈକୁ ମଧ୍ୟ ବଳି ଦେବା ପାଇଁ କୁହାଯାଇଛି ଗୋମେଦ ଯଜ୍ଞ କୁହାଯାଇଛି ଗୋତ୍ୟାଗ କଥା କୁହାଯାଇଛି ତେଣୁ ମହାପ୍ରଭୁ ତାକୁ କହିଛନ୍ତି ଯେ ପ୍ରକୃତରେ ବେଦରେ ଯେଉଁ ଗୋମେଦ ଯଜ୍ଞ କଥା କୁହାଯାଇଛି ତାର ଅର୍ଥ ହେଉଛି କ'ଣ ନା ଗୋଟେ ଯଜ୍ଞରେ ଯେତେବେଳେ ଗୋକୁ ଗୋଟେ ବୃଦ୍ଧ ଗାଭୀକୁ ଯେତେବେଳେ ବଳି ଦିଆଯାଉଥିଲା ସେତେବେଳେ ସେ ଗୋଟେ ନୂତନ ଶରୀର ପ୍ରତ୍ୟେକ ବାହାରିଥିଲା ସେ ଯଜ୍ଞ ତେଣୁ ତାର ପ୍ରକୃତ ତାର ବଧ ହେଉନଥିଲା ପ୍ରକୃତରେ ତାର ବଧ ହେଉନଥିଲା ତାର ଗୋଟେ ନୂତନ ସର୍ବେ ସେ ପ୍ରାପ୍ତରେ ଏଇଟା ହେଉଛି ବୈଦିକ ମନ୍ତ୍ରର ପରୀକ୍ଷା କରାଯାଉଥିଲା ବୈଦିକ ମନ୍ତ୍ର ଠିକ୍ ଅଛି କି ନାହିଁ ଠିକ୍ ଭାବରେ ଉଚ୍ଚାରଣ ହେଇଛି କି ନାହିଁ ଠିକ୍ ବ୍ରାହ୍ମଣ ଅଛି କି ନାହିଁ ଏସବୁ ପରୀକ୍ଷା ହେଉଥିଲା ଯଦି ଗୋଟେ ବୃଦ୍ଧ ଗାଭୀକୁ ସେ ଯଜ୍ଞରେ ବଳି ଦିଆଯାଉଥିଲା ଏବଂ ସିଏ ଗୋଟେ ନୂତନ ଜୀବନଯାତ୍ରା ପ୍ରାପ୍ତ ହେଇକି ସେ ଯଜ୍ଞ ମଧ୍ୟରୁ ରଥ ପ୍ରଦାନ କରି ଆସୁଥିଲା ତାହେଲେ ବୁଝିବାକୁ ପଡ଼ୁଥିଲା ଯେ ବେଦ ମନ୍ତ୍ରର ଠିକ୍ ଅଛି ବେଦ ମନ୍ତ୍ର ଠିକ୍ ଅଛି ମନ୍ତ୍ର ଠିକ୍ ଭାବରେ ଉଚ୍ଚାରିତ ହେଇଛି ମନ୍ତ୍ର ଉଚ୍ଚାରଣରେ ପୁଣି ପାର୍ଥକ୍ୟ ରହିଛି ଇନ୍ଦ୍ର ଶତ୍ରୁ ବିବର୍ଦ୍ଧସ୍ୱ ରହିଛି ଇନ୍ଦ୍ରଙ୍କର ଶତ୍ରୁ ଆସିବାର ଥିଲା କିନ୍ତୁ ସେ ଇନ୍ଦ୍ରଙ୍କର ଶତ୍ରୁ ହେଇଗଲେ ଏହିଭଳି ଭାବରେ ମନ୍ତ୍ର ଉଚ୍ଚାରଣରେ ମଧ୍ୟ ଫଳ ରହିଛି ତେଣୁ ବେଦରେ ଯେଉଁ ରହିଥିଲା ଯେଉଁ ଗୋମେଦ ଯଜ୍ଞ କଥା କହିଥିଲା ତାର ଅର୍ଥ ହେଉଛି ଗାଭୀକୁ ଗୋଟେ ନୂତନ ଶରୀର ପ୍ରଦାନ କରାଯାଉଥିଲା ଆମେ ମଧ୍ୟ ବୃଦ୍ଧ ଶରୀର ପ୍ରାପ୍ତ ହେଇଛୁ ଆମକୁ ଯଦି କୁହାଯିବ ଯେ ବର୍ତ୍ତମାନ ଯଦି ଆମେ କହିବେ ଯେଉଁ ବୃଦ୍ଧ ଗତ ସବୁ ଆସିବେ ତାଙ୍କୁ ସବୁ ନୂତନ ଶରୀର ଦିଆଯିବ ତାହେଲେ ଲାଇନ୍ ଲାଗି ଆସିଛି ଲାଇନ୍ ଲାଗି ତେଣୁ ଇଏ ହେଉଛି ମନ୍ତ୍ରର ଶକ୍ତି ପରୀକ୍ଷା କରାଯାଉଥିଲା କିନ୍ତୁ କଳିଯୁଗରେ ସେ ସବୁ ହେଇପାରିବନି ତେଣୁକରି ବ୍ରହ୍ମପୁରମାନେ ବର୍ଣ୍ଣନା କରାଯାଇଛି କଳିଯୁଗରେ ପାଞ୍ଚଟି ବନ୍ଦ କରାଯାଇଛି ଅଶ୍ୱମେଧ ଗଭାବନ୍ଧ୍ୟ ସନ୍ନ୍ୟାସ ପରପିତୃତମ ଦେବରାୟଣ ଶୁକ୍ରପ୍ରତି ପର ପଞ୍ଚ ବିଭର୍ଯ୍ୟ କଳିଯୁଗରେ ପାଞ୍ଚଟି ଯଜ୍ଞକୁ ବନ୍ଦ କରାଯାଇଛି ଅଶ୍ୱମେଧ ଅଶ୍ୱମେଧ ଯଜ୍ଞ ଗୋମେଧ ଯଜ୍ଞ ସନ୍ନ୍ୟାସ ଗ୍ରହଣ କରିବା ପରପିତୃ ମାନେ ପିତୃ ସହାୟତାରେ ମାଂସ ଅର୍ପଣ କରିବା ଦେବରାୟଣ ଶୁକ୍ରପ୍ରତି ଯଦି ସ୍ୱାମୀ ମରିଗଲେ ତାଙ୍କ ସାନ ଭାଇ ସଙ୍ଗୀତ ସନ୍ତାନ ଅର୍ପଣ କରିବା ଏ ପାଞ୍ଚଟି କଳିଯୁଗରେ ବନ୍ଦ କରାଯାଇଛି ଅନ୍ୟ ସତ୍ୟ ପ୍ରତ୍ୟା ଜପରେ ତିନି ବି ନଥିଲା ତେଣୁ ଏହି ଭାବରେ ଭଗବାନ ଯେଉଁ ଅର୍ଜୁନ ଯେଉଁ ସବୁ ଜ୍ଞାନ ଦେବେ ଗୋବିନ୍ଦର ଅର୍ଥ ହେଉଛି ଭଗବାନ ସେ ଗାଭୀମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି ଏବଂ ଇନ୍ଦ୍ରିୟମାନେ ମଧ୍ୟ ଆନନ୍ଦ ପ୍ରଦାନ କରନ୍ତି ଯେଉଁମାନେ ଏହି ଭଗବାନଙ୍କର ଆମେ ବର୍ତ୍ତମାନ ଭଗବାନ କଥା କହୁଛେ ତେଣୁ ଯେଉଁମାନେ ଭକ୍ତ ସେମାନେ ସେ କଥାରେ ଆନନ୍ଦ ପ୍ରାପ୍ତ ହେବେ ଆମର ଇନ୍ଦ୍ରିୟମାନେ ଗୋବିନ୍ଦ ବର୍ତ୍ତମାନ ଭଗବାନ ଆନନ୍ଦ ପ୍ରଦାନ କରୁଛନ୍ତି କିନ୍ତୁ ଯେଉଁମାନେ ଭକ୍ତ ନୁହଁ ସେମାନେ ଭଗବାନ କଥା ଆନନ୍ଦ ପ୍ରାପ୍ତ ହେଇପାରିବେ ବିରକ୍ତ ହେବେ ବିରକ୍ତ ହେବେ ସେ ଆନନ୍ଦ ପ୍ରାପ୍ତ ହେଇପାରିବେ ଯେମିତି ଆଖୁ ରସ ଆଖୁ ରସ କ'ଣ ମିଠା କିନ୍ତୁ ଯେଉଁମାନେ ଜଣିଶୀଳ କି ତାଙ୍କୁ ତେଣୁ ଏଭଳି ଭାବରେ ଅର୍ଜୁନ ଭଗବତଙ୍କ କଥା ମଧ୍ୟରେ ଯେଉଁ ସବୁ ଜ୍ଞାନ ଦେବେ ଅନ୍ତିମରେ ଭଗବାନ କହିବେ ସବୁ ସେ ଖଣ୍ଡନ କରିବେ ତେଣୁ ଅର୍ଜୁନ ମଧ୍ୟ ନିଜେ ସ୍ୱୀକାର କରିବେ ଯେ ଏ ସବୁ ମୋହରୁ ମୋହର ପ୍ରସଙ୍ଗ ପାଇଁ ମୁଁ ଏସବୁ କହୁଥିଲି କିନ୍ତୁ ବର୍ତ୍ତମାନ ମୋର ମୋହ ନଷ୍ଟ ହେଇଛି ମୁଁ ଆପଣଙ୍କ କଥା କରିବି ମାନେ ମୁଁ ଯୁଦ୍ଧ କରିବି ଜୟଶ୍ରୀ ପ୍ରଭୁତା କି ଜୟଶ୍ରୀ ପ୍ରଭୁନାଥ କି ଜୟଶ୍ରୀ ଦେବୀ କି ଆନନ୍ଦ ପ୍ରଭୁ କି ବୈଷ୍ଣବ ଦେବୀ କି କାଳୀ ଗୋ
ପ୍ରଭୁଜୀ ଚାରିଟି ସମ୍ପ୍ରଦାୟ ଥିଲେ ଶ୍ରୀ ସଲଗ ଶ୍ରୀ ତ ହେଲେ ଲକ୍ଷ୍ମୀଙ୍କ ବ୍ରହ୍ମାଙ୍କ ଠାରୁ ଆସିଛି ବ୍ରହ୍ମ ସମ୍ପ୍ରଦାୟ ଶ୍ରୀ ରୁଦ୍ର ତ ହେଲେ ଶ୍ରୀମତୀ ସନକାଟା ପ୍ରଭୁ ମୁଁ
ଜାଣିପାରୁ ଚାରି କୁମାର ବ୍ରହ୍ମାଙ୍କର ଚାରି କୁମାର ଯେ ପ୍ରଥମ ସନ୍ତାନ ଯେ ଚାରି କୁମାର ସନକ ସନାତନ ସନାତନ ସନତ କୁମାର
ସେ ସମ୍ପ୍ରଦାୟ
ଏମାନେ ଭଗବାନ ଶଙ୍କର୍ଷଣଠାରୁ ଜ୍ଞାନପ୍ରାପ୍ତ ହେଇଛନ୍ତି ଚାରି କୁମାର ତେଣୁ ସେଠି ଗୋଟେ ସମ୍ପ୍ରଦାୟ ରହିଛି ତାଙ୍କର ସନକ ସମ୍ପ୍ରଦାୟର ବର୍ତ୍ତମାନ ହେଉଛନ୍ତି ବ୍ରହ୍ମ ସମ୍ପ୍ରଦାୟର ଆମର ମାଧ୍ୱାଚାର୍ଯ୍ୟ ଶ୍ରୀ ସମ୍ପ୍ରଦାୟର ରାମାନୁଜାଚାର୍ଯ୍ୟ ଯେଉଁ ରୁଦ୍ର ସମ୍ପ୍ରଦାୟର ବିଷ୍ଣୁ ସ୍ୱାମୀ ଏବଂ ଆଙ୍କର ହେଉଛନ୍ତି ଏଇ ସନକ ସମ୍ପ୍ରଦାୟର ଯେ ଆଚାର୍ଯ୍ୟ ନିମ୍ବାର୍କ ନିମ୍ବାର୍କ ଆଚାର୍ଯ୍ୟ ନିମ୍ବାର୍କ
ମାସେ ପାଇଁ ମୋତେ ଦିଆ ହେଇଛି
ସେଇଥିପାଇଁ ଆଚ୍ଛା।